ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି. ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 22 ତାରିଖରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଜାମ୍ମୁ କାଶ୍ମୀର ବିଧାନସଭାର ଅସ୍ଥାୟୀ ବାଚସ୍କତି ଭାବେ ଶପଥ ନେଲେ ନ୍ୟାସନାଲ୍ କନ୍ଫରେନ୍ସର ବରିଷ୍ଠ ନେତା ମୁବାରକ ଗୁଲ୍. ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ନେଇ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଚାଲିଛି ଆଲୋଚନା. ଏବଂ ବେଙ୍ଗାଲୁରୁ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ. ଭାରତ ଦ୍ୱିତୀୟ ଇନିଂସରେ ଏପର୍ଯ୍ୟନ୍ତ 3 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 344 ରନ୍. ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ମାଲୱିଠାରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ. ଏ ସମ୍ପର୍କରେ ସୂଚନା ଦେଇ ଆକାଶବାଣୀ ପ୍ରତିନିଧି କହିଛନ୍ତି, ତିନି ଆଫ୍ରିକୀୟ ରାଷ୍ଟ୍ର ଆଲଜେରିଆ, ମୌରିଟାନେ ଏବଂ ମାଲୱିକୁ ରାଷ୍ଟ୍ରପତିଙ୍କ ଗସ୍ତ ଭାରତୀୟ ଆଫ୍ରିକୀୟ ଦେଶଗୁଡ଼ିକ ସହ ଐତିହାସିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି. ଭାରତର ଅଧ୍ୟକ୍ଷତା ସମୟରେ G20ର ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘକୁ ସାମିଲ କରାଯିବାର ବର୍ଷକ ପରେ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଇଛି. ସପ୍ତାହେ ବ୍ୟାପି ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ତିନୋଟିଯାକ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି. ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିଛନ୍ତି. ଆଫ୍ରିକୀୟ ଦେଶଗୁଡ଼ିକ ସହିତ ଭାରତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ରାଷ୍ଟ୍ରପତିଙ୍କର ଗସ୍ତର ଉଦ୍ଦେଶ୍ୟ ଥିଲା ବୋଲି ଆମ ସମ୍ଭାଦଦାତା କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 22 ତାରିଖରୁ ଦୁଇଦିନ ଲାଗି ରୁଷ ଗସ୍ତ କରିବେ. କାଜାନ୍ଠାରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଅନୁଷ୍ଠିତ ହେବାକୁ ଥିବା 16 ବ୍ରିକ୍ ସମ୍ମିଳନୀରେ ଚଳିତଥରର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦର ସଶକ୍ତିକରଣ. ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ଲାଗି ସୁଚିନ୍ତିତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ. ସେହିଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆପୋଷ ସହାୟତା ସହିତ ପୂର୍ବରୁ ବ୍ରିକ୍ସ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ଏବଂ ମେକ୍ସିକୋ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଛି. ମେକ୍ସିକୋ ସିଟିର ଉଭୟ ଦେଶର ବାଣିଜ୍ୟ ଏବଂ ନିବେଶ ଶିଖର ସମ୍ମିଳନୀରେ ଯୋଗଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି. ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଔଷଧ ନିର୍ମାଣ ଏବଂ ଅଟୋମୋଟିଭ୍ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶ ପାଇଁ ଭାରତରେ ପ୍ରଚୁର ସୁଯୋଗ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ୟୁପିଆଇ ଭଳି ଡିଜିଟାଲ୍ ଦେଣନେଣ ପଦକ୍ଷେପ ସହିତ ଫିନ୍ଟେକ୍ କ୍ଷେତ୍ରରେ 87% ଅଂଶଗ୍ରହଣ ବିଶ୍ୱରେ ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକାକୁ ପ୍ରତିପାଦନ କରୁଛି. ଭାରତ ଓ ମେକ୍ସିକୋ ଭାଗିଦାରୀ ଫିନ୍ଟେକ୍ ଏବଂ ଡିଜିଟାଲ୍ ପେମେଣ୍ଟରେ ସୀମାପାର ସହଯୋଗ ଓ ଅଭିନବତା ପାଇଁ ବ୍ୟାପକ କ୍ଷେତ୍ର ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ଏହି ସମ୍ମିଳନୀରେ ମେକ୍ସିକୋର ଅର୍ଥନୈତିକ ବିକାଶ ମନ୍ତ୍ରୀ ମନୋଲା ଜାବ୍ଲୁଜା ଅଲଦାମା ଅଂଶଗ୍ରହଣ କରିଥିଲେ। ଜାମ୍ମୁ କାଶ୍ମୀର ବିଧାନସଭାର ଅସ୍ଥାୟୀ ବାଚସ୍କତି ଭାବେ ନ୍ୟାସନାଲ୍ କନ୍ଫରେନ୍ସର ବରିଷ୍ଠ ନେତା ମୁବାରକ ଗୁଲ୍ ଆଜି ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରସ୍ଥିତ ରାଜଭବନରେ ଏକ ସମାରୋହରେ ଶ୍ରୀ ଗୁଲ୍ଙ୍କୁ ଶପଥ ପାଠ କରାଇଛନ୍ତି। ଶ୍ରୀନଗରର ଇଦ୍ଗାହ ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଗୁଲ୍ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା, ଉପମୁଖ୍ୟମନ୍ତ୍ରୀ ସୁରେନ୍ଦର ଚୌଧୁରୀଙ୍କ ସମେତ କ୍ୟାବିନେଟ୍ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀ ଗୁଲ୍ ଆସନ୍ତାକାଲି ଜାମ୍ମୁ କାଶ୍ମୀର ବିଧାନସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଇବେ। ଆର୍ଥିକ ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିହାରର ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୀବ ହଂସ ଏବଂ ରାଷ୍ଟ୍ରୀୟ ଜନତା ଦଳର ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କୁ ଗିରଫ କରିଛି। ଶ୍ରୀ ହଂସଙ୍କୁ ପାଟନାସ୍ଥିତ ତାଙ୍କ ସରକାରୀ ବାସଭବନରୁ ଏବଂ ଶ୍ରୀ ଯାଦବଙ୍କୁ ଗତ ସନ୍ଧ୍ୟାରେ ଦିଲ୍ଲୀରୁ ଗିରଫ କରାଯାଇଛି। ଏହି ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ପୂର୍ବରୁ ପାଟନା ଏବଂ ଦିଲ୍ଲୀର ଶକ୍ତି ବିଭାଗର ପୂର୍ବତନ ପ୍ରମୁଖ ସଚିବ ସଞ୍ଜୀବ ହଂସଙ୍କ ସହ ସଂଶ୍ଳିଷ୍ଟ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଆୟ ବହିର୍ଭୂତ ଅଭିଯୋଗ ନେଇ ସ୍ୱତନ୍ତ୍ର ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ଆଗତ ହୋଇଥିବା ମାମଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ବିରୁଦ୍ଧରେ ଆର୍ଥିକ ହେରଫେର ମାମଲା ରୁଜୁ କରି ତଦନ୍ତ କରୁଛି। ଉଗାଣ୍ଡାରେ ଆଉ 49 ନୂଆ ଏମ୍ପକ୍ସ ସମ୍ପର୍କିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 145ରେ ପହଞ୍ଚିଛି। ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଉଗାଣ୍ଡାର ରାଜଧାନୀ କାମ୍ପାଲାରେ 27 ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏପର୍ଯ୍ୟନ୍ତ ପ୍ରଭାବିତ 19 ଜିଲ୍ଲାରେ କାହାର ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଉଗାଣ୍ଡାରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତା ପ୍ରଦାନ କରୁଛି ବୋଲି ଉଗାଣ୍ଡା ସ୍ଥିତ ଡବ୍ଲ୍ୟଏଚ୍ଓ କାର୍ଯ୍ୟାଳୟ ସୂଚନା ଦେଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ନେଇ ଆଲୋଚନା ଚାଲିଛି। କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ସିପିଆଇ ଏମ୍ଏଲ୍ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନିର୍ବାଚନ ଲଢ଼ିବ ବୋଲି କହିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ରାଞ୍ଚି ଗସ୍ତରେ ଯାଇ ଆସନ ବୁଝାମଣା ନେଇ ମେଣ୍ଟର ଅନ୍ୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଆର୍ଜେଡିର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କ ସହ ଶ୍ରୀ ଗାନ୍ଧି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପକ୍ଷରେ ଏନ୍ଡିଏ ମେଣ୍ଟ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିଜେପି 68 ଆସନରେ ନିର୍ବାଚନ ଲଢ଼ିବ। ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ୍ ପାର୍ଟି 10 ଆସନରେ, ଜନତା ଦଳ ୟୁନାଇଟେଡ୍ 2 ଆସନରେ ଏବଂ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଏଲ୍ଜେପି 1 ଆସନରେ ପ୍ରାର୍ଥୀ ଦେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇସାରିଛି। ପ୍ରଥମ ଦିନରେ 3 ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ମାସ 13 ତାରିଖରେ 43 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସ 20 ତାରିଖରେ 38 ବିଧାନସଭା ମଣ୍ଡଳୀ ପାଇଁ ମତ ନିଆଯିବ। 23 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ବିହାରର ବାଲ୍କା ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ 6 ମୃତ୍ୟୁ ହୋଇଛି, ଅନ୍ୟ 10 ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଫୁଲିଦିମାର ଥାନା ଅନ୍ତର୍ଗତ ନାଗରଡିହ ଅଞ୍ଚଳରେ ଗୋଟିଏ ଟ୍ରକ୍ ଏବଂ ଯାତ୍ରୀବାହୀ ଗାଡ଼ି ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ସୁଲତାନଗଞ୍ଜରୁ ପବିତ୍ର ଗଙ୍ଗାଜଳ ସଂଗ୍ରହ କରି ଯାତ୍ରୀବାହୀ ବସ୍ରେ ତୀର୍ଥଯାତ୍ରୀମାନେ ଜ୍ୟେଷ୍ଠ ଗୌରନାଥ ମନ୍ଦିର ଅଭିମୁଖେ ଯାଉଥିଲେ। ଆହତଙ୍କୁ ଭାଗଲପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବେଙ୍ଗାଲୁରୁ ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ରେ ଆଜି ଚତୁର୍ଥ ଦିନରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି। ଗତକାଲିର ସ୍କୋର 3 231ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବର୍ଷା ହେବା ବେଳକୁ ଭାରତ 3 344 ରନ୍ ସଂଗ୍ରହ କରିଥିଲା। ସର୍ଫରାଜ ଖାଁ 125 ରନ୍ ଏବଂ ରିଷଭ ପନ୍ଥ 53 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ତୀରନ୍ଦାଜ ବିଶ୍ୱକପ୍ ଫାଇନାଲ୍ 2024 ଆଜିଠାରୁ ମେକ୍ସିକୋରେ ଆରମ୍ଭ ହେଉଛି। ଭାରତ ପକ୍ଷରୁ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଜ୍ୟୋତି ସୁରେଖା ଭେନମ୍ ଏବଂ ଅଲିମ୍ପିକ୍ ଖେଳାଳି ଦୀପିକା କୁମାରୀ, ଧୀରଜ ବୋମାଦେବ୍ରା ଏବଂ ପ୍ରିୟାଂଶ ଓ ପ୍ରଥମେଶ ଫୁଗେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ପୁରୁଷ କମ୍ପାଉଣ୍ଡ ବ୍ୟକ୍ତିଗତ ପ୍ରତିଯୋଗିତାରେ ଆଜି ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 32 ଜଣ ଏଲିଟ୍ ବର୍ଗରେ ଭାଗ ନେବା ସହିତ ରିକର୍ଭ ପୁରୁଷ, ରିକର୍ଭ ମହିଳା, କମ୍ପାଉଣ୍ଡ ପୁରୁଷ ଏବଂ କମ୍ପାଉଣ୍ଡ ମହିଳା ବର୍ଗରେ 8 ଲେଖାଏଁ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ମାଲେସିଆଠାରେ ଚାଲିଥିବା ସୁଲତାନ ଅଫ୍ ଜୋହର କପ୍ ଦ୍ୱାଦଶ ସଂସ୍କରଣରେ ଆଜି ଭାରତର ଜୁନିୟର ପୁରୁଷ ହକି ଦଳ ତା'ର ପ୍ରଥମ ମ୍ୟାଚ୍ ଖେଳିଛି। ଭାରତୀୟ ସମୟ ଅପରାହ୍ନ 1:35 ଭାରତ ଜାପାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି। ପିଆର୍ ଶ୍ରୀଜେଶ ଭାରତୀୟ ଜୁନିୟର ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱରେ ଅଛନ୍ତି। ଆସନ୍ତା 20 ତାରିଖରେ ଭାରତ ଗ୍ରେଟ୍ ବ୍ରିଟେନ୍, 22 ତାରିଖରେ ମାଲେସିଆ ଏବଂ 23 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଆସନ୍ତା 25 ତାରିଖରେ ଭାରତ ନ୍ୟୁଜିଲାଣ୍ଡ ମୁକାବିଲା ହେବ। 2011 ମସିହାରୁ ଆରମ୍ଭ ହୋଇଥିବା ସୁଲତାନ ଅଫ୍ ଜୋହର କପ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତ ଓ ଗ୍ରେଟ୍ ବ୍ରିଟେନ୍ ପ୍ରଥମ ଦଳ ଭାବେ 3 ଲେଖାଏଁ ଟାଇଟଲ୍ ଜିତିଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଦୁବାଇରେ ଭାରତୀୟ ସମୟ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ୍ରେ ଗତକାଲି ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ 20 ଓଭରରେ 9 ହରାଇ 128 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜର୍ଜିଆ ପ୍ଲିମର ସର୍ବାଧିକ 33 ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦିନ୍ଦ୍ରା ଡଟିନ୍ 4 ୱିକେଟ୍ ଅକ୍ତିଆର କରିଥିଲେ। 129 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 120 ରନ୍ ସଂଗ୍ରହ କରିଥିଲା। ତିନି ଆଫ୍ରିକୀୟ ରାଷ୍ଟ୍ର ଗସ୍ତ ଶେଷ କରି ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି। ବ୍ରିକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 22 ତାରିଖରୁ ଦୁଇଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆସନ ବୁଝାମଣା ନେଇ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଚାଲିଛି ଆଲୋଚନା ଏବଂ ବେଙ୍ଗାଲୁରୁ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ। ଭାରତ ଦ୍ୱିତୀୟ ଇନିଂସରେ ଏପର୍ଯ୍ୟନ୍ତ 3 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 344 ରନ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।